ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର, ପହଲା ମୁଖ୍ୟ ଖବର। ଭାରତକେ ବିକଶିତ କରବାର କାମ ଲଗାତାର ଜାରି ରହିବାର ଉଚିତ। ସଂସଦର ମିଳିତ ଅଧିବେଶନକେ ସମ୍ବୋଧିତ କରିକରି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀନ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟର 79ଟା ମାଧ୍ୟମିକ ବିଦ୍ୟାଳୟ, ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉନ୍ନୀତ। ଆଉ ଘୂର୍ଣ୍ଣିବଳୟ ପ୍ରଭାବ ଥି ହେବା 5 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ବର୍ଷାର ସମ୍ଭାବନା। ଜବର ବର୍ଷା ହେବାର ସମ୍ଭାବନା ଥିବା 4ଟା ଜିଲ୍ଲାକେ ସତର୍କ ସୂଚନା। ଭାରତକୁ ବିକଶିତ କରବାର କାମ ଲଗାତାର ଜାରି ରହିବାର ଉଚିତ। ଦେଶ ଇତାର ଲକ୍ଷ୍ୟ ହାସଲ କରବାର ଦିଗେ କାମ କରବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ଆଜି ସଂସଦର ମିଳିତ ଅଧିବେଶନକେ ସମ୍ବୋଧିତ କରିକରି ରାଷ୍ଟ୍ରପତି କହିଛନ୍ତି, 6 ଦଶନ୍ଧି ଉତ୍ରୁ ଦେଶ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସମ୍ପନ୍ନ ସ୍ଥିର ସରକାର ଗଠିତ ହୋଇଛି। ସଂସଦର ଆଗାମୀ ଅଧିବେଶନଟି ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ସେ ବଜେଟ୍ ଦୀର୍ଘକାଳୀନ ନୀତି ଆଉ ଭବିଷ୍ୟତର ଲକ୍ଷ୍ୟ ପୂରଣ ଦିଗେ ବହୁତଟେ ପ୍ରଭାବୀ ହେବା ଆଉ ବିକାଶର ଗତି ବଢ଼ବା ବୋଲି ରାଷ୍ଟ୍ରପତି କହିଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଅର୍ଥବ୍ୟବସ୍ଥା ବାବଦେ କହିଛନ୍ତି, ଗଲା 10 ବର୍ଷଠି ଭାରତ 11 ନମ୍ବର ଜାଗାନୁ 5 ନମ୍ବର ଜାଗାତି ପହଞ୍ଚବାର ସହିତ ବୃହତ୍ ଅର୍ଥବ୍ୟବସ୍ଥାତେ ପରିଣତ ହୋଇଛି। ପୃଥିବୀର ଭିନ୍ ଭିନ୍ ଜାଗାନ ମହାମାରୀ, ହିଂସା ଆଉ ସଂଘର୍ଷ ଭିତରେ ଏ ସ୍ଥାନ ହାସଲ କରବାର୍ତ୍ତି ଦେଶ ସଫଳତା ପାଇଛି। ସେ କହିଛନ୍ତି, ଏଚ୍ନିର ସରକାର ଭାରତକେ ପୃଥିବୀର ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥାତେ ପରିଣତ କରବାର ଲାଗି ପ୍ରୟାସ ଜାରି ରଖିଛନ୍। ରାଷ୍ଟ୍ରପତି କହିଛନ୍ତି, ନିବେଶକଙ୍କୁ ଏତକା ଆକୃଷ୍ଟ କରବା ଲାଗି ଏଚ୍ଏନ୍ ଦେଶେ ରିଫର୍ମ, ପରଫର୍ମ ଆର୍ ଟ୍ରାନ୍ସଫର୍ମ ଉପରେ କାମ ଚାଲିଛି। ସରକାର ଲୋକର ପାଖେ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା ପହଞ୍ଚାଉଛନ୍। ଗାଁମାନଙ୍କେ ଯୁଡ଼ବାର ଲାଗି ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାଟି 3,08,000 କିଲୋମିଟର ଲମ୍ବା ସଡ଼କ ତିଆରି କରାଯାଇଛି। ଏବେ ପ୍ରଯୁକ୍ତି ବିଦ୍ୟାନ ନେଇକରି ପର୍ଯ୍ୟଟନ ଓ ସ୍ୱାସ୍ଥ୍ୟ କ୍ଷେତ୍ରର ଭାରତ ଅଗ୍ରଣୀ ହୋଇପାରିଛି। ସେ କହିଛନ୍ତି, ଏ ଶତାବ୍ଦୀ ଭାରତର ଶତାବ୍ଦୀ ଆୟ। ରାଷ୍ଟ୍ରପତି ବିକଶିତ ଭାରତର ସ୍ୱପ୍ନ କରବାରକେ ହେଲେ ପୂର୍ଣ୍ଣ ନିଷ୍ଠାର ସହିତ କାମ କରବାର ଲାଗି ଆହ୍ୱାନ ଦେଇଛନ୍। ଇନ ଜନେ ଦିଆଯାଇପାରେ ଯେ ଗଲା ସୋମବାର ଦିନ 18 ନମ୍ବର ଲୋକସଭାର ପହିଲା ଅଧିବେଶନ ମୂଲ ହୋଇଥିବାର ବେଳେ ଆଜିଠାନୁ ରାଜ୍ୟସଭା ଅଧିବେଶନ ମୂଲ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍। ତାଙ୍କ ସାଙ୍ଗେ 2 ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ାଭିଲ ରାଷ୍ଟ୍ରପତିଙ୍କୁ ଭେଟିଛନ୍। ସେନ୍ତା ମୁଖ୍ୟମନ୍ତ୍ରୀ ଆଉ 2 ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭିଲ୍ ଆଜି ଭେଟିଛନ୍। ଇତା ଋତୁରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭିଲ୍ ଭେଟିଛନ୍। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଗଲାକାଲିନୁ 3 ଦିନିଆ ନୂଆଦିଲ୍ଲୀ ଗସ୍ତ ଯାଇଛନ୍। ଗସ୍ତ ସମୟଟି ଅଲଗା କେତେ ବିଭାଗର ମନ୍ତ୍ରୀମାନଙ୍କୁ ଭେଟିକରି ଓଡ଼ିଶା ବାବଦେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ବାନୀଙ୍କୁ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ହେବାରୁ ଆଜି ଆଡ଼ବାନୀଙ୍କୁ ହସ୍କିଟାଲରୁ ଛାଡ଼ି ଦିଆଯାଇଛି। ତାଙ୍କୁ ବହୁତଟେ ବୟସ ହେବାର ଲାଗି ଦେଖାଦେଇଥିବା ସ୍ୱାସ୍ଥ୍ୟ ସମସ୍ୟା ନେଇକରି ଶ୍ରୀ ଆଡ଼ବାନୀଙ୍କୁ ଗଲକାଲ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସର ଗୋଟିଏ ସ୍ୱତନ୍ତ୍ର ଡାକ୍ତରୀ ଦଳ 96 ବର୍ଷର ହୋଇଥିବା ଆଡ଼ବାନୀଙ୍କର ଚିକିତ୍ସା କରୁଥିଲେ। ଦକ୍ଷତା ବିକାଶ କାର୍ଯ୍ୟକ୍ରମକେ ନିର୍ଦ୍ଦିଷ୍ଟ କେତେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ଭିତରେ ସୀମିତ ନାହିଁ ରଖିକରି ଏଟାକେ ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଆଉ ମିଶନ ଶକ୍ତି ପରିସରଭୁକ୍ତ କରାଯିବାର ଉପରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଜୋର ଦେଇଛନ୍। ଆଜି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବାବଦେ ସମୀକ୍ଷା କରିକରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଭିନ୍ ଭିନ୍ ଶିକ୍ଷାନୁଷ୍ଠାନ ଆର୍ କମ୍ପାନୀମାନଙ୍କେ ଓଡ଼ିଆ ଛାତ୍ରଛାତ୍ରୀ ଯୋଗ ଦେବାର ଆଗରୁ ସେମାନଙ୍କୁ ଦକ୍ଷ କରବାର ଦରକାର। ବୈଠକର ସୂଚନା ଅନୁସାରେ 30ଟା ଜିଲ୍ଲାର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କେ 30ଟା ସ୍କିଲ୍ ହବ୍ ପରିଚାଳନା କରାଯିବା। ଏଥି ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବାବଦେ ସଚେତନ କରାଯିବା ସହିତ ତାଲିମ ଦିଆଯିବା। ଜୁଲାଇ 15 ତାରିଖ ଦିନ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ କୌଶଲ ରଥ 2ଟା ବସ୍ତି 30ଟା ଜିଲ୍ଲା ବୁଲ୍ବା। ରାଜ୍ୟର 79ଟା ହାଇସ୍କୁଲ୍ର ଉଚ୍ଚ ମାଧ୍ୟମିକ ଯୁକ୍ତ 2 ଶ୍ରେଣୀ ଖୋଲିଛି। চলতি শিক্ষা বছর নু এই বিদ্যালয় মানকে কলা বিষয় ছাত্র ছাত্রী মানুষ শিক্ষা প্রদান মূল হওয়া রাজ্য বিদ্যালয় ও গণশিক্ষা বিভাগ তরফ এই বাবদর প্রস্তাবকে কেন্দ্র শিক্ষা মন্ত্রণালয় প্রকল্প অনুমোদন বোর্ড মঞ্জুর করেছে। কলাহান্ডি জেলার সমন্বয় জহ 17টা হাইস্কুলকে উচ্চ মাধ্যমিক বিদ্যালয় পরিণত করাযাইছে। হেন্দা সুন্দরগড়ের 10, বলাঙ্গীরর 8, ঝারসুগুড়ার 4, সম্বলপুরর 3, বৌদ্ধর 2 আর নয়াপড়া জেলার গোটে হাইস্কুলটি 11 ক্লাস খোলা যাইতবার জানা পড়িছে। গ্রাম্যোন্নয়ন বিভাগ ର ମାସିକ ସମୀକ୍ଷା ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ଓସ୍ୱାନ ହଲ୍ନ ହୋଇଯାଇଛି। ବୈଠକରେ ଶ୍ରୀ ସିଂ ରାଜ୍ୟ ସବୁ ଗ୍ରାମ୍ୟ ଉନ୍ନୟନ ଯୋଜନାର କାମ ସମୀକ୍ଷା କରିଥିଲେ। ସବୁ ସର୍କଲ୍ ଆଉ ଡିଭିଜନର ବିଭାଗୀୟ ଅଧିକାରୀମାନେ ଆଭାସୀ ଜରିଏ ବୈଠକରେ ସାମିଲ ହୋଇକରି ତିଆରି ହେଉଥିବାର ସବୁ ପ୍ରକଳ୍ପର ସ୍ଥିତି ଆଉ ଅଲଗା ଆନୁଷଙ୍ଗିକ ଦିଗମାନଙ୍କର ବାଦ୍ୟ ପ୍ରମୁଖ ଶାସନ ସଚିବଙ୍କୁ ସୂଚନା ଦେଇଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, କୋଠାବାଡ଼ି ଆଉ ଗ୍ରାମ୍ୟ ଉନ୍ନୟନ ବିଭାଗର ସବୁ ଯୋଜନା ଶୁଣାଣି ବାଦ୍ୟ ଆଲୋଚନା କରାଯାଇଥିଲା। ସମ୍ବଲପୁର ସହରରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା 103କେ ପହଞ୍ଚିଛି। ଗଲାକାଲି ଏଟା 100 ଥିଲା। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସ୍ଥିତି ଆୟତ୍ତ ରହିଛି ବୋଲି କହିବାର ସହିତ ପ୍ରଶାସନିକ ସ୍ତରନ କରାଯାଉଥିବା ଉଦ୍ୟମ ବାବଦେ କହିଛନ୍। ଆଶାକର୍ମୀ ଆଉ ଅଙ୍ଗନବାଡ଼ି କର୍ମୀମାନେ ପଡ଼ାପଡ଼ା ବୁଲିକରି ଲୋକ ସଚେତନ କରିଛନ୍। ଭୀମସାର ଡାକ୍ତରୀ ଦଲଭିଲ ଘର ଘର ବୁଲିକରି ଲୋକର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍। ବୌଦ୍ଧ ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ଶ୍ରମ ବିଭାଗ ତରଫ ଆଜି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଶିଶୁ ଶ୍ରମିକ ନିରାକରଣ ନେଇକରି ଗୋଟିଏ ସଚେତନତା ରଥ ବାହାର କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦିଲୀପ କୁମାର ମହାପାତ୍ର ଏହି ସଚେତନତା ଶୋଭାଯାତ୍ରା ଆଉ ସଚେତନତା ରଥକେ ଶୁଭାରମ୍ଭ କରିଛନ୍। ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ଏଥି ଯୋଗ ଦେଇକରି ଜିଲ୍ଲାନୁ ଶିଶୁ ଶ୍ରମିକ ଉଚ୍ଛେଦ କରିବାର ଲାଗି ଆହ୍ୱାନ ଦେଇଥିଲେ। ବାରଙ୍ଗର ନନ୍ଦନକାନନ ପ୍ରାଣି ଉଦ୍ୟାନ ଆଜି ଅସୁସ୍ଥ ଥିବା ବାଘୁଣୀ ସାରାର ମୃତ୍ୟୁ ହୋଇଯାଇଛି। 18 ବର୍ଷିଆ ସାରା ବାର୍ଦ୍ଧକ୍ୟଜନିତ ରୋଗଟି ଆକ୍ରାନ୍ତ ହୋଇକରି ଚିକିତ୍ସିତ ହେଉଥିଲା। ଗଲା କିଛିଦିନ ହେବା ସେ ଠିକ୍ ଭାବେ ନାଇଁ ଖାଉଥିଲା। ପ୍ରାଣୀ ଉଦ୍ୟାନଟି ଚିକିତ୍ସକ ଦଳ ଅସୁସ୍ଥ ସାରାର ଚିକିତ୍ସା କରୁଥିଲେ। 2006 ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ସାରାକେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକେ ଅନାଯାଇଥିଲା। ସାରାର ମୃତ୍ୟୁ ଉତରୁ ନନ୍ଦନକାନନଟି ବାଘ ସଂଖ୍ୟା 26କେ କମିଛି। ବୌଦ୍ଧନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି ବାଦେ ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ସମୀକ୍ଷା ବୈଠକ ହୋଇଯାଇଛି। ଏଥି ଆଘର ପ୍ରସ୍ତୁତି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଆୟସ୍ଥକ ହୋଇଥିବା ଅଗ୍ରଗତି ବାବଦ ସମୀକ୍ଷା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଦିଲୀପ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜନସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ୍ ବିଭାଗ, ଏନ୍ଏସ୍ସି, ପୁଲିସ୍, ଅଗ୍ନିଶମ ଆଉ ପୂର୍ତ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ସମ୍ବଲପୁର ପୌର ସନ୍ତରଣାଗାରଠାରେ 64 ଝସ୍କେତନ ସାହୁ ଆଉ ସଂଗ୍ରାମ ସାହାଣୀ ସ୍ମାରକୀ ସନ୍ତରଣ ପ୍ରତିଯୋଗିତା ହୋଇଯାଇଛି। ଏଥି ଜିଲ୍ଲାର ଭିନ୍ ଭିନ୍ ବ୍ଲକ୍ରୁ 300 ଅତ୍କା ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାର କୃତି ପହଁରାଳିମାନେ ଭୁବନେଶ୍ୱରଠାରେ ହେବାରକେ ଥିବା ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାଟି ଅଂଶଗ୍ରହଣ କରିବେ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ବନିଥିବାର ଘୂର୍ଣ୍ଣିବଲୟର ବଲେ ଏବା 5 ଦିନ ତକ ରାଜ୍ୟରେ ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ଗଞ୍ଜାମ, କନ୍ଧମାଳ, ପୁରୀ ଆଉ ଖୋର୍ଦ୍ଧା ଜିଲ୍ଲାର ଜବର ବର୍ଷା ହେବାର ସମ୍ଭାବନା ରହିଛି। ସେନ୍ତା ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି 24 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଭାରତକେ ବିକଶିତ କରିବାର କାମ ଲଗାତାର ଜାରି ରହିବାର ଉଚିତ। ସଂସଦର ମିଳିତ ଅଧିବେଶନକେ ସମ୍ବୋଧିତ କରିକରି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀନ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟର 79 ମାଧ୍ୟମିକ ବିଦ୍ୟାଳୟ, ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ଆଉ ଘୂର୍ଣ୍ଣିବଲୟ ପ୍ରଭାବତି ଏବେ 5 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ବର୍ଷାର ସମ୍ଭାବନା। ଜବର ବର୍ଷା ହେବାର ସମ୍ଭାବନା ଥିବା 4 ଜିଲ୍ଲାକେ ସତର୍କ ସୂଚନା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।